ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଜ୍ୟ ଗଲା ସୋମବାର 20 ତାରିଖ ଦିନ ସରିଥିବା 2 ନମ୍ବର ଖେପ୍ ନିର୍ବାଚନ ମତଦାନ ହାର 73.5% ରହିଛି ବୋଲି ଭାରତର ନିର୍ବାଚନ ଆୟୋଗଙ୍କ ସୂତ୍ରରୁ ଜଣାପଡ଼ିଛି। ରାଜ୍ୟର 5ଟା ଲୋକସଭା ଭିତରେ ବରଗଡ଼ର ସବୁଠାରୁ ଅଧିକା ମତଦାନ ହାର 79.78% ରହିଥିଲା ବେଳେ ଆସ୍କାନ ସବୁଠାରୁ କମ୍ 62.67% ରହିଛି। ସେନ୍ତା ବିଧାନସଭା ଆସନ ଲାଗି ହୋଇଥିବା ମତଦାନ ଭଟଲିନ ସବୁଠାରୁ ଅଧିକା 84.11% ଆର୍ ଆସ୍କାନ ସବୁଠାରୁ କମ୍ 59% ମତଦାନ ହୋଇଥିବାର ଜଣାପଡ଼ିଛି। ରାଜ୍ୟର କନ୍ଧମାଲ ସଂସଦୀୟ କ୍ଷେତ୍ର କଣ୍ଟାମାଲ ବିଧାନସଭା ନିର୍ବାଚନ ମଣ୍ଡଳୀର 26 ନମ୍ଘର କାଦପଦର ଆର୍ 28 ନମ୍ଘର କିରାସିର ବୁଥ୍ନ ଫେରଖାଇ ମତଦାନ ହେବା ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫ ସୂଚନା ମିଳିଛି। ଆବାକାଲ ସକାଳର 7 ବଜେନୁ ଉପରବେଲା 4 ବଜେ ତକ୍ ମତଦାନ ଚାଲବା। ହେଥିଲାଗି କନ୍ଧମାଲ ଲୋକସଭା ଆର୍ କଣ୍ଟାମାଲ ବିଧାନସଭା ନିର୍ବାଚନ ମଣ୍ଡଳୀର ସବୁ ପ୍ରାର୍ଥୀ ଆର୍ ଦୁହି ବୁଥ୍ର ସବୁ ମତଦାତାମାନଙ୍କୁ ସୂଚନା ଦେବା ଲାଗି ବୌଦ୍ଧ ଆର୍ କନ୍ଧମାଲ ଜିଲ୍ଲାର ଜିଲ୍ଲାପାଳ ଆର୍ ନିର୍ବାଚନ ଅଧିକାରୀମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫ ନିର୍ଦ୍ଦେଶ ଦିଆଯାଇଛି। ଇନୋ ଜନେଇ ଦିଆଯାଇପାରେ ଯେ ଏହି ଦୁଇ ନିର୍ବାଚନ ମଣ୍ଡଳୀନ ଭୋଟ୍ ସମିଆଥି ହୋଇଥିବା ଅନିୟମିତତାକେ ନଜରଠି ରଖିକରି ନିର୍ବାଚନ ଆୟୋଗଙ୍କ ତରଫ ଏହି ନିଷ୍ପତ୍ତି ନିଆଯାଇଛି। ଇତାର ସହିତ ଦିଲୀପ କୁମାର ମହାପାତ୍ରଙ୍କୁ ବୌଦ୍ଧ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଆଉ କଣ୍ଟାମାଲ ବିଧାନସଭା ନିର୍ବାଚନ ମଣ୍ଡଳୀ ରିଟର୍ଣ୍ଣିଂ ଅଧିକାରୀ ଭାବେ ଭାରତର ନିର୍ବାଚନ ଆୟୋଗ ନିଯୁକ୍ତ କରିଛନ୍ତି। ବିଜେଡି ସଭାପତି ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବେଲବୁଡେ ଭୁବନେଶ୍ୱରନ ଗୋଟିଏ ରୋଡ୍ ଶୋ କରିବେ। ଏହି ରୋଡ୍ ଶୋ ରେଣ୍ଟାଲ କଲୋନୀନୁ ମୁଲହେଗ୍ରି ଉମ୍ଫେଡ୍ ଛକ ସାଲିଆ ସାହି ଜାଭିୟର ଛକ ବିଡିଏ ସାଇ ମନ୍ଦିର ଚନ୍ଦ୍ରଶେଖରପୁର ଡମଣା ଦେଇକରି ପଟିଆ ତକ୍ ଯିବା। ଏଥିଲାଗି କମିଶନରେଟ୍ ପୁଲିସ୍ ତରଫ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ଆଜି ସଞ୍ଜବେଲର 5 ବଜେନୁ ରୋଡ୍ ଶୋ ସରବାର ତକ୍ ଇବାଟେ କେନ୍ସି ଗାଡ଼ି ମଟର ଯା ଆସ୍ ନାଇଁ କରିପାରେ ବୋଲି ସୂଚନା ଦିଆଯାଇଛି। ସେନ୍ତା ମୁଖ୍ୟମନ୍ତ୍ରୀ ଆଜି 12:30 ବଜେ ପୁରୀର ତାଳବଣିଆ ହେଲିପ୍ୟାଡ୍ନ ଗୋଟିଏ ବିଶାଳ ସମାବେଶକେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱକର୍ମା ଆଜି ସମ୍ବଲପୁର ସଂସଦୀୟ କ୍ଷେତ୍ରର ବିଜେପି ପ୍ରାର୍ଥୀମାନଙ୍କ ଲାଗି ନିର୍ବାଚନୀ ପ୍ରଚାର କରିବେ। ସେ ସକାଳ 9 ବଜେ ସମ୍ବଲପୁର କଚେରୀ ଛକ ନଥିବା ବେଜବରୁଆ ସାଧନା ପୀଠ ଯିବେ। ତାର୍ପରେ ଦେବଗଡ଼ ନଗୋଟେ ରୋଡ୍ ଶୋ କରିବାର କାର୍ଯ୍ୟକ୍ରମ ରହିଛି। ଇତାର ଉତ୍ତର ଦ୍ୱିପହରେ କେନ୍ଦୁଝର ଚମ୍ପୁଆ ନିର୍ବାଚନ ମଣ୍ଡଳୀ ବଡ଼ବିଲ୍ର ନିର୍ବାଚନୀ ପ୍ରଚାର କରିବେ। ଉପରବେଲା ଚୌଦ୍ୱାର ଆର୍ ବଡ଼ମ୍ବାନ ହେବାରକେ ଥିବା ଜନସଭାକେ ସେ ସମ୍ବୋଧିତ କରିବେ ବୋଲି ବିଜେପି ତରଫ ସୂଚନା ମିଳିଛି। ସେଆଡ଼େ ଆଇବାକାଲ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓଡ଼ିଶା ଆସୁଛନ୍। ସେ ଚିଲିକା ନିର୍ବାଚନ ମଣ୍ଡଳୀ ବାଣପୁର ଆର୍ ମାହାଙ୍ଗାନ ହେବାରକେ ଥିବା ଜନସଭାକେ ସମ୍ବୋଧିତ କରିବାର ସହିତ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ। ଆଇବା ଜୁନ୍ ମାସର 19-25 ତାରିଖ ତକ୍ ସ୍କୁଲ୍ମାନଙ୍କେ ପିଲାମାନଙ୍କର ପାଠପଢ଼ା ସହିତ ସେମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ଲାଗି ସ୍କୁଲ୍ ସୁରକ୍ଷା ହପ୍ତା ପାଳନ କରାଯିବା। ଇ ବାବଦେ ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫ ସବୁ ସ୍କୁଲ୍ମାନଙ୍କେ ନିର୍ଦ୍ଦେଶ ଦିଆଯାଇଛି। ପିଲାମାନଙ୍କେ ସ୍କୁଲ୍ର ସୁରକ୍ଷା ସହିତ ସେମାନଙ୍କର ସ୍ୱାସ୍ଥ୍ୟ ବାବଦ ସଚେତନ କରାଯିବା। ଏଥିଲାଗି ଫି ସ୍କୁଲ୍ର ସ୍ୱାସ୍ଥ୍ୟ ପଞ୍ଜୀକରଣ ଖାତା ରଖାଯିବା, ଯେନ୍ଥି ଫି ଦିନ ପିଲାମାନଙ୍କର ସ୍ୱାସ୍ଥ୍ୟ ବାବଦ ରିପୋର୍ଟ ରହିବା। ସୁରକ୍ଷା ସମସ୍ୟାର ସମାଧାନ ଲାଗି ଗୋଟିଏ ଅଭିଯୋଗ ବାକ୍ସ ସ୍କୁଲ୍ର ରଖାଯିବା। ଏ ବାବଦେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ତରଫ ଗାଇଡ୍ଲାଇନ୍ ପ୍ରସ୍ତୁତ କରାଯାଇଛି। ଆଜି ସକାଳର 6 ବଜେନୁ ରାଇଜେ ହାତୀ ଗଣନା ମୂଲ ହୋଇଛି ବୋଲି ଜଙ୍ଗଲ ବିଭାଗ ତରଫ ସୂଚନା ମିଳିଛି। ରାଜ୍ୟର 51 ଡିଭିଜନରୁ 46 ଡିଭିଜନ ଭିତରେ ଫି ଦିନ ହାତୀମାନଙ୍କର ଯା ଆସ୍ ଚାଲିଛି। ଏହି 46 ଡିଭିଜନର ହାତୀ ଗଣନା ଲାଗି 1136 ମଚାନ ତିଆରି କରାଯାଇଛି। ଇତାର ଛଡ଼ା ଜଙ୍ଗଲମାନଙ୍କେ ଥିବା ୱାଚ୍ ଟାୱାରନୁ ଭିଲ୍ ହାତୀ ଗଣନା କରାଯିବା। ହାତୀ ଗଣନା ଲାଗି ଡ୍ରୋନ୍ର ବ୍ୟବହାର ଭିଲ୍ କରାଯିବା। ଏଥିଲାଗି ଜଙ୍ଗଲ କର୍ମଚାରୀମାନଙ୍କୁ ତାଲିମ ଦିଆଯାଇଛି। ହାତୀ ଗଣନା କାମ ଲାଗି 3-4 ଜଣଙ୍କୁ ନେଇକରି ଗୋଟିଏ ଗୋଟିଏ ୟୁନିଟ୍ ପ୍ରସ୍ତୁତ କରାଯାଇଛି। ଭିନ୍ ଭିନ୍ ରେଞ୍ଜ ଆର୍ ସର୍କଲ ମାନଙ୍କନୁ ଆସିଥିବା ରିପୋର୍ଟକୁ ନେଇକରି ତର୍ଜମା କରାଯିବା ଆଉ ହାତୀ ଗଣନା ରିପୋର୍ଟ ପ୍ରସ୍ତୁତ କରାଯିବା ବୋଲି ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି। ସମ୍ବଲପୁର ଲୋକସଭା ଆର୍ ଇତାର ଅଧୀନତି ଥିବା ବିଧାନସଭା ଆସନମାନଙ୍କ ଲାଗି ଆଇବା 25 ତାରିଖ ଦିନ ଭୋଟ୍ ହେବା। ଜରୁରୀ ସେବା ଯୋଗାଇ ଦେଉଥିବା ସ୍ୱାସ୍ଥ୍ୟ ବିଭାଗର ଭିନ୍ ଭିନ୍ କର୍ମଚାରୀ ଆର୍ ଡାକ୍ତରମାନେ ଭୋଟ୍ ଦେବା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ମତଦାନ କେନ୍ଦ୍ରମାନଙ୍କୁ ଇମାନେ ନିଜର ପରିଚୟପତ୍ର ଦେଖାଇକରି ଧାଡ଼ିଥି ନାଇଁ ଠିଆ ହୋଇକରି ଭୋଟ୍ ଦେଇପାରିବେ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ତରଫ ନିର୍ଦ୍ଦେଶନାମା ଜାରି କରାଯାଇଛି। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଆଜ ଗୋଟେ ଲଘୁଚାପ କ୍ଷେତ୍ର ବନବାର ଅନୁମାନ ରହିଛି। ଇତାର ଉତ୍ତରୁ ଇଟା ଉତ୍ତର ପୂର୍ବ ଦିଗ୍କେ ଗତି କରିବା ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଆଇବା ଶୁକ୍ରବାର ଆଡ଼େ ଲଘୁଚାପ ଅବପାତର ରୂପ ନେବା। ଏଥିଲାଗି ଦକ୍ଷିଣ ଓଡ଼ିଶା ସହିତ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଆର୍ ବରଗଡ଼ ଜିଲ୍ଲାକେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏ ଜିଲ୍ଲାମାନଙ୍କର ଗୋଟେ ଯୋଡ଼େ ଜାଗାନ ଘଣ୍ଟାକ 30-40 କିଲୋମିଟର ବେଗଥି ପବନ ବୋହିବାର ସହିତ ବିଜୁଳି ମାରବାର ଅନୁମାନ କରାଯାଇଛି। ଏଚନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।